রাধা বিরতি রে পড়েছি চড়ক রাধা মন বৃন্দাবনে নাহি সে মহক নাহি সে মহক।
ভক্তবৃন্দ, ভগবান শ্রীকৃষ্ণଙ୍କ କଥା, ଠାକୁରଙ୍କ କଥା, ରାଧାରାଣୀ କି ଦିନେ ଶୁଭ ସନ୍ଧ୍ୟାରେ କଥା ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ ଆସିବା ପାଇଁ କୁଞ୍ଜକୁ, କିନ୍ତୁ ଭାବ ଅଧିକ ହେଇଗଲା ଚନ୍ଦ୍ରାବଳୀଙ୍କର, ଚନ୍ଦ୍ରାବଳୀଙ୍କର ବାହୁଭାସରେ ବନ୍ଦୀ ହୋଇଲେ ଭଗବାନ ଶ୍ରୀକୃଷ୍ଣ। ଏ କଥା ଲଳିତା କହିଲେ, ଆଗୁ ରାଧେ ଚାହୁଁ ଚାହୁଁ ତ ରାତି ପାହିଲା, ଏବେ କଳାକାନୁ ଯେ ଚନ୍ଦ୍ରାବଳୀଙ୍କ ବାହୁଭାସରେ ବନ୍ଦୀ। ରାଧାରାଣୀ ଶୁଣି କଣ ହେଲେ, ଏକଦା ଭକ୍ତ କହୁଛି, ଧନ୍ୟ ଭକ୍ତ, ଧନ୍ୟ ଜଗନ୍ନାଥ, ଧନ୍ୟ ଜଗନ୍ନାଥ।
ବୃଷଭାନ ରାଜକୁମାରୀ ମନ କିଆ ଯାଇଛି ମରି, ହୋ ଯାଇଛି ମରି, ହୋ ଯାଇଛି ମରି। ବୃଷଭାନ ରାଜକୁମାରୀ ମନ କିଆ ଯାଇଛି ମରି, ହୋ ଯାଇଛି ମରି, ହୋ ଯାଇଛି ମରି। କହୁନାହିଁ କଥା ଲାଗେ ବ୍ୟଥା, ଆହା ବ୍ୟଥା ଲାଗେ ବ୍ୟଥା, ଗୋପେ ପଡ଼ିଛି ହୁରି ରାଇ ସଙ୍ଗେ ଚନ୍ଦ୍ରାବଳୀ ହେଲା ଭଗାରିଲ, ରାଇ ସଙ୍ଗେ ଚନ୍ଦ୍ରାବଳୀ ହେଲା ଭଗାରି। ବୃଷଭାନ ରାଜକୁମାରୀ ମନ କିଆ ଯାଇଛି ମରି, ହୋ ଯାଇଛି ମରି, ହୋ ଯାଇଛି ମରି। କାଲି ରାତିରେ ଚନ୍ଦ୍ରା ସାଥିରେ ଥିଲେ ପରା କଳା ହାତୀ, ଚାହିଁ ଶ୍ରୀମତୀ ପାହିଲା ରାତି, ଆସିଲେ ନାହିଁ ଶ୍ରୀପତି ଲୋ, ଆସିଲେ ନାହିଁ ଶ୍ରୀପତି।
ପ୍ରିୟ ଭକ୍ତ ବନ୍ଧୁ, ଏ କଥା ରାସ କଥା, ଉତ୍କଳର ଶରତ ରାସ, ବସନ୍ତ ରାସ, ଆପଣମାନେ ଶୁଣୁଥିବେ ଜାଣିଥିବେ, ଏ ମୋର ମନଗଢ଼ା କଥା ନୁହନ୍ତି, ଆପଣମାନେ ଜାଣିଥିବେ।
କାଲି ରାତିରେ ଚନ୍ଦ୍ରା ସାଥିରେ ଥିଲେ ପରା କଳା ହାତୀ, ଚାହିଁ ଶ୍ରୀମତୀ ପାହିଲା ରାତି, ଆସିଲେ ନାହିଁ ଶ୍ରୀପତି ଲୋ, ଆସିଲେ ନାହିଁ ଶ୍ରୀପତି। ନାଟୁଆ ନା ଘର ଚିତ ଚୋର, ରଙ୍ଗା ଧର ଚିତ ଚୋର, କଣ୍ଟ ଦେଲେ ପାସୋରି ଶ୍ୟାମ ପ୍ରେମେ ରାଧା ଗୋରି ହେଉଛି ଘରି ଲୋ, ଶ୍ୟାମ ପ୍ରେମେ ରାଧା ଗୋରି ହେଉଛି ଘରି। ବୃଷଭାନ ରାଜକୁମାରୀ ମନ କିଆ ଯାଇଛି ମରି, ହୋ ଯାଇଛି ମରି, ହୋ ଯାଇଛି ମରି।
ଭଗବାନ ଶ୍ରୀକୃଷ୍ଣ ଭକ୍ତ ଭାବରେ ବନ୍ଦା, ଆଶ୍ଚର୍ଯ୍ୟ କଥା ମହାପ୍ରଭୁ, କିନ୍ତୁ ଭକ୍ତ ଭାବରେ ବନ୍ଦେଇ ପାରନ୍ତି ଆପଣମାନେ ଲକ୍ଷ୍ୟ କରିବେ, ଭକ୍ତି ଗୀତରେ ଗୀତିକାର ବିଜୟ ସାହୁ ତାହା କେମିତି ରଚନା କରିଛନ୍ତି।
ଭାବରେ ବନ୍ଧା ପ୍ରୀତିରେ ଛନ୍ଦା, ଭାବ ବିନୋଦିଆ ହରି ଚନ୍ଦ୍ରା ସଙ୍ଗରେ ରାସ ରଙ୍ଗରେ, ନାଚିଲେ କୁଞ୍ଜ ବିହାରିଲୁ, ନାଚିଲେ କୁଞ୍ଜ ବିହାରି। ଭାବରେ ବନ୍ଧା ପ୍ରୀତିରେ ଛନ୍ଦା, ଭାବ ବିନୋଦିଆ ହରି ଚନ୍ଦ୍ରା ସଙ୍ଗରେ ରାସ ରଙ୍ଗରେ, ନାଚିଲେ କୁଞ୍ଜ ବିହାରିଲୁ, ନାଚିଲେ କୁଞ୍ଜ ବିହାରି। ଭାବ ଦିଆ ନିଆ ବିନୋଦିଆ ଆହା, ଭାବ ଦିଆ ନିଆ ବିନୋଦିଆ ସାରି ଆସିଲେ ଫେରି, ରାଧା ପିରତି କି କିଏ ହୋଇ ବସରିର, ରାଇ ସଙ୍ଗେ ଚନ୍ଦ୍ରାବଳୀ ହେଲା ଭଗାରିର। ରହି ସଙ୍ଗେ ଚନ୍ଦ୍ରାବଳି ହେଲା ଭଗାରୀ ହେଲା ଭଗାରୀ ହେଲା ଭଗାରୀ।